ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି 60,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଆହ୍ଲାବାଦ ହାଇକୋର୍ଟରେ 24 ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି। ନୂତନ ପିଢ଼ିର ଜିଏସ୍ଟି ଲାଗୁ ହେବା ପରେ ପର୍ଯ୍ୟଟନ ଏବଂ ସାଧାରଣ ଗମନାଗମନ ବ୍ୟବସ୍ଥାକୁ ମିଳିଛି ଗୁରୁତ୍ୱ। ଆସନ୍ତା ମାସ 1ରୁ ଲାଗୁ ହେବ ସ୍ପିଡ୍ ଡାକସେବା କ୍ଷେତ୍ରରେ ପରିବର୍ତ୍ତିତ ଦର ଏବଂ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାର ସୁପର 4 ପର୍ଯ୍ୟାୟରେ ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ାଠାରେ 60,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଟେଲି ଯୋଗାଯୋଗ, ରେଳ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ କୌଶଳ ବିକାଶ ଏବଂ ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ର ରହିଛି। ଶ୍ରୀ ମୋଦି ସେଠାରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆଜି 37,000 କୋଟି ଟଙ୍କାରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ 97,500 4G ଟାୱାରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଟାୱାରଗୁଡ଼ିକ ମଧ୍ୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ BSNL 92,600 4G ଜ୍ଞାନକୌଶଳ ସମ୍ବଳିତ ସ୍ଥାନ ରହିଛି। 18,900 ସ୍ଥାନରେ ଡିଜିଟାଲ୍ ଭାରତ ନିଧି ଅଧୀନରେ ଆରମ୍ଭ ହେବାକୁ ଥିବା 4G ସେବା ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳ ସମେତ ମାଓବାଦୀ ପ୍ରଭାବିତ ଅଞ୍ଚଳର 20 ଲକ୍ଷ ନୂଆ ଉପଭୋକ୍ତାଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଆଜି କେତେକ ରେଳ ପ୍ରକଳ୍ପର ଏହି ଅବସରରେ ଉଦ୍ଘାଟନ କରିବେ। ସମ୍ବଲପୁର ସରଲା ରେଳ ଫ୍ଲାଏଓଭରର ଭିତ୍ତିପ୍ରସ୍ତର ସ୍ଥାପନ ସହ କୋରାପୁଟ ବାଲିଗୁଡ଼ା ଓ ମାନବର କୋରାପୁଟ ଗୋରାପୁର ଲାଇନ୍ର ଦୋହରୀକରଣ କାର୍ଯ୍ୟକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ଯାତ୍ରୀ ମାଲ ପରିବହନ ବୃଦ୍ଧି ପାଇବ। ଓଡ଼ିଶା ଗସ୍ତ ଅବସରରେ ଶ୍ରୀ ମୋଦି ବ୍ରହ୍ମପୁର ଏବଂ ଗୁଜରାଟ ସୁରତର ଉଧ୍ନା ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରୁ 8ଟି IITର ସମ୍ପ୍ରସାରଣ କାର୍ଯ୍ୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। 11,000 କୋଟିରୁ ଅଧିକ ଟଙ୍କା ବ୍ୟୟରେ ତିରୁପତି, ପାଲକଡ଼, ଭିଲାଇ, ଜମ୍ମୁ, ଧରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋର IITର ସମ୍ପ୍ରସାରଣ କାର୍ଯ୍ୟ କରାଯିବ। ଦେଶରେ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ବିକାଶ, ଗବେଷଣା ଓ ନବସୃଜନ ଲାଗି 275 ଇଞ୍ଜିନିୟରିଂ ଏବଂ ପଲିଟେକ୍ନିକ୍ ପ୍ରତିଷ୍ଠାନରେ ବହୁମୁଖୀ ଶିକ୍ଷା ଏବଂ ଗବେଷଣା ବିକାଶ କାର୍ଯ୍ୟକ୍ରମର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଅନ୍ୟପକ୍ଷରେ ଶ୍ରୀ ମୋଦି ଆଜି ରାଜ୍ୟର କୌଶଳ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ। ଏହି ଯୋଜନାରେ ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ୱ କୌଶଳ କେନ୍ଦ୍ର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ବ୍ରହ୍ମପୁରର MKCG ମେଡିକାଲ କଲେଜ ଓ ସମ୍ବଲପୁରର ଭୀମସାରକୁ ବିଶ୍ୱସ୍ତରୀୟ କରିବା ଉଦ୍ଦେଶ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଅନ୍ତୋଦୟ ଗୃହ ଯୋଜନାରେ 50,000 ହିତାଧିକାରୀଙ୍କୁ ଗୃହ ନିର୍ମାଣ ଆଦେଶ ବଣ୍ଟନ କରିବାର ଯୋଜନା ରହିଛି। ଏହି ଯୋଜନାରେ ଦିବ୍ୟାଙ୍ଗ, ବିଧବା, ରୋଗଗ୍ରସ୍ତ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ପୀଡ଼ିତ ଲୋକମାନଙ୍କୁ ପକ୍କା ଘର ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ଲାବାଦ ହାଇକୋର୍ଟରେ 24 ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ସେହି ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିବେକ ଶରଣ, ଗରିମା ପ୍ରସାଦ ଏବଂ ସୁଧାଂଶୁ ଚୌହାନ ଅଛନ୍ତି। ଏହାଛଡ଼ା ରାଷ୍ଟ୍ରପତି ହିମାଚଳ ପ୍ରଦେଶ ହାଇକୋର୍ଟର 2 ଜଣ ବିଚାରପତି ଏବଂ କର୍ଣ୍ଣାଟକ ହାଇକୋର୍ଟର ଜଣେ ସ୍ଥାୟୀ ବିଚାରପତି ଏବଂ 3 ଜଣ ଅତିରିକ୍ତ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ଏହିସବୁ ନିଯୁକ୍ତି ପ୍ରଦାନ କରାଯାଇଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶରେ ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିଛି। ଦେଶର ଜନସାଧାରଣ ଚଳିତ ମାସ 22 ତାରିଖରୁ ନୂଆ ଜିଏସ୍ଟି ଟିକସ ହାର ମାଧ୍ୟମରେ ଲାଭ ପାଇବା ଆରମ୍ଭ କରିଛନ୍ତି। ନୂଆ ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ପୂର୍ବର 4-ଥାକିଆ ଟିକସ ବ୍ୟବସ୍ଥାକୁ 2-ଥାକିଆକୁ ପରିବର୍ତ୍ତନ କରିଛି, ଫଳରେ ଅନେକଗୁଡ଼ିଏ ସେବା ଏବଂ ସାମଗ୍ରୀର ଦର ହ୍ରାସ ପାଇଛି। ନୂତନ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ପର୍ଯ୍ୟଟନ ଏବଂ ସାଧାରଣ ଗମନାଗମନ ବ୍ୟବସ୍ଥାକୁ ସୁବିଧାଜନକ କରିବା ପାଇଁ ତଥା ସେହି କ୍ଷେତ୍ରରେ ପୁଞ୍ଜିନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ନେଇଛନ୍ତି। 7,500 ଟଙ୍କାରୁ କମ୍ ହୋଟେଲ ରୁମ୍ଗୁଡ଼ିକ ବୁକିଂ କ୍ଷେତ୍ରରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ମଧ୍ୟମ ବର୍ଗର ଲୋକେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇବେ। ଅନ୍ୟପକ୍ଷରେ ବିମାନ ଯାତ୍ରା କ୍ଷେତ୍ରରେ ଇକୋନୋମି ଶ୍ରେଣୀରେ ଜିଏସ୍ଟି ହାର 5% ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପର୍ଯ୍ୟଟନ ଏବଂ ସାଧାରଣ ଗମନାଗମନ ବ୍ୟବସ୍ଥାକୁ ଆହୁରି ସହଜ କରିବାକୁ ଯାଇ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଇ ବସ୍ ସେବା ସହ ଘରୋଇ ଏବଂ ସରକାରୀ ଭାଗିଦାରିତାରେ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଡାକ ବିଭାଗ ଦେଶ ମଧ୍ୟରେ ସ୍ପିଡ୍ ପୋଷ୍ଟ ମୂଲ୍ୟରେ ପରିବର୍ତ୍ତନ କରିଛି। ଏହାଛଡ଼ା ସ୍ପିଡ୍ ପୋଷ୍ଟ ସେବାକୁ ଉପଭୋକ୍ତା କୈନ୍ଦ୍ରିକ ଓ ଅଧିକ ସୁରକ୍ଷିତ କରିବା ଲାଗି କେତେକ ପଦକ୍ଷେପ ଗ୍ରହଣ କରିଛି। ଆସନ୍ତା ମାସ 1 ତାରିଖରୁ ସ୍ପିଡ୍ ପୋଷ୍ଟ କ୍ଷେତ୍ରରେ ପରିବର୍ତ୍ତିତ ମୂଲ୍ୟ ଲାଗୁ ହେବ। ନୂଆ ତାରିଫ ଅନୁଯାୟୀ 50 ଗ୍ରାମ ଓଜନ ପର୍ଯ୍ୟନ୍ତ 19 ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ 50 ଗ୍ରାମରୁ 250 ଗ୍ରାମ ଓଜନ ମଧ୍ୟରେ 24 ଟଙ୍କା ଏବଂ 250 ଗ୍ରାମରୁ 500 ଗ୍ରାମ ମଧ୍ୟରେ 28 ଟଙ୍କା ଧାର୍ଯ୍ୟ କରାଯାଇଛି। 200ରୁ 2000 କିଲୋମିଟର ମଧ୍ୟରେ 50 ଗ୍ରାମ ପର୍ଯ୍ୟନ୍ତ ସ୍ପିଡ୍ ପୋଷ୍ଟ ପାଇଁ 47 ଟଙ୍କା ଲାଗୁ ହେବ। ସେହିପରି 50ରୁ 250 ଗ୍ରାମ ଯାଏଁ 200 କିଲୋମିଟର କ୍ଷେତ୍ରରେ 68 ଟଙ୍କା ଏବଂ 2000 କିଲୋମିଟର ପର୍ଯ୍ୟନ୍ତ 77 ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଡାକ ବିଭାଗ ପକ୍ଷରୁ ଶେଷ ଥର ପାଇଁ 2012 ଅକ୍ଟୋବର ମାସରେ ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା। ଅନ୍ୟ ଏକ ପଦକ୍ଷେପ ଅନୁଯାୟୀ ସ୍ପିଡ୍ ପୋଷ୍ଟ କ୍ଷେତ୍ରରେ ଓଟିପି ବ୍ୟବସ୍ଥା ସହ ଅନ୍ଲାଇନ୍ ପେମେଣ୍ଟ ଓ ଏସ୍ଏମ୍ଏସ୍ ଯାଞ୍ଚ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି ସାରା ବିଶ୍ୱରୁ ଚୋରି ହୋଇଥିବା ମୂର୍ତ୍ତି ଏବଂ ପ୍ରାଚୀନ ଜିନିଷଗୁଡ଼ିକୁ ଫେରାଇ ଆଣି ଭାରତର ସାଂସ୍କୃତିକ ଗୌରବକୁ ପୁନଃଜୀବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି। ବିଦେଶରୁ ଚୋରି ହୋଇଥିବା ମୂର୍ତ୍ତି ଫେରାଇ ଆଣିବାଠାରୁ ଆରମ୍ଭ କରି ହଜିଯାଇଥିବା ପ୍ରାଚୀନ ଜିନିଷଗୁଡ଼ିକୁ ପୁନଃଜୀବିତ କରିବା ପର୍ଯ୍ୟନ୍ତ ସଂସ୍କୃତି ଓ ଐତିହ୍ୟ ସହ ଜଡ଼ିତ ପରମ୍ପରାକୁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ପୁଣି ଥରେ ଲୋକଲୋଚନକୁ ଆଣିପାରିଛନ୍ତି।
ଆଜ୍କା ଭାରତ ଅପନେ ଇତିହାସ ପର ଗର୍ବ କରତା ହୈ। ବିତେ ଏକ ଦଶକ ମେ ହମନେ ଦେଶ କି ଧରୋହର କେ ସଂରକ୍ଷଣ ପର ମିଶନ ମୋଡ ମେ କାମ କିଆ ହୈ। देश की एंशियंट स्टैचूज और आर्टिफैक्ट्स जिन्हें चुराकर विदेशों में बेच दिया गया था उन्हें वापस लाया गया है।
2014 ଚୋରି ହୋଇଥିବା 642 ପୁରାତନ ଜିନିଷକୁ ଠାବ କରାଯାଇ ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଥିବା ବେଳେ 2013 ଏହି ସଂଖ୍ୟା 13 ଥିଲା। ଅନେକ କଳାକୃତି ବିଦେଶକୁ ଚୋରାଚାଲାଣ କରାଯାଇଥିବା ବେଳେ କେନ୍ଦ୍ର ସରକାର କୂଟନୈତିକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସାଂସ୍କୃତିକ ସହଯୋଗ ବଳରେ ପୁନରୁଦ୍ଧାର କରିଛନ୍ତି। ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀର ଭଗବାନ ବୁଦ୍ଧଙ୍କ ଅବଶେଷକୁ ଦେଶକୁ ଫେରାଇ ଆଣିବା ସହ ଲଣ୍ଡନରୁ ବ୍ରହ୍ମା ଏବଂ ବ୍ରାହ୍ମଣୀଙ୍କ ପଥର ମୂର୍ତ୍ତି, ଆମେରିକାରୁ ନୃତ୍ୟ ମୁଦ୍ରାରେ ନଟରାଜଙ୍କ ବାଲିପଥର ପ୍ରତିମା, ଅଷ୍ଟ୍ରେଲିଆରୁ ବୁଦ୍ଧ, କାନାଡାରୁ ପ୍ୟାରେଟ୍ ଲେଡି ଏବଂ ଆମେରିକାରୁ ବାହୁବଳୀଙ୍କ ଧାତୁ ପ୍ରତିମା ଭାରତ ଅଣାଯାଇଛି।
ହେରିଟେଜ୍ କେବଳ ହିଷ୍ଟ୍ରି ନାହିଁ ବଲ୍କି ହ୍ୟୁମାନିଟି କି ଏକ ସାଜି ଚେତନା ହେ। ହମ ଦୁନିଆ ମେ କହିଁ ଭି କିସି ଭି ହେରିଟେଜ୍ କୋ ଦେଖତେ ହେ ତୋ ହମାରା ମନ ବର୍ତ୍ତମାନ କେ ଜିଓ ପଲିଟିକାଲ ଫ୍ୟାକ୍ଟର ସେ ଉପର ଉଠ ଯାତା ହେ। ହମେ ହେରିଟେଜ୍ କେ ଇସ୍ ପୋଟେନ୍ସିଆଲ କୋ ବିଶ୍ୱ କି ବେହତରି କେ ଲିଏ ପ୍ରୟୋଗ କରନା ହେ। ହମେ ଅପନି ବିରାସତୋଁ କେ ଜରିଏ ଦିଲୋଁ କୋ ଯୋଡ଼ନା ହେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଐତିହ୍ୟ କେବଳ ଇତିହାସ ନୁହେଁ, ଏହା ମାନବତାର ଏକ ସହଭାଗୀ ଚେତନା। ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ପ୍ରବଳ ବର୍ଷା ଓ ତଜ୍ଜନିତ ପରିସ୍ଥିତିର ମୁକାବିଲା ଲାଗି ଓଡ଼ିଶାର 17 ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବା ସହ ପୁଣି ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଝାରସୁଗୁଡ଼ାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଏକ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନକୁ ଅସ୍ତ୍ରଶସ୍ତ ଯୋଗାଇବା ଅଭିଯୋଗରେ ହିଜବୁଲ ମୁଜାହିଦିନ ଆତଙ୍କୀ ଗୋଷ୍ଠୀର ସମ୍ପତ୍ତି ବାଜ୍ୟାପ୍ତି ଲାଗି ପଦକ୍ଷେପ ନେବା ଆରମ୍ଭ କରିଛି। ସମ୍ପୃକ୍ତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ କାଶ୍ମୀର ଉପତ୍ୟକାରେ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲା। ଏସିଆକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ସୁପର 4 ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ସୁପର ଓଭର ଜରିଆରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ 6 ଯାକ ମ୍ୟାଚ୍ରେ ବିଜୟ ହାସଲ କରିଛି। ପ୍ରଥମ ବ୍ୟାଟିଂ କରି ଭାରତ 20 ଓଭରରେ 5 ୱିକେଟ୍ ବିନିମୟରେ 202 ରନ୍ କରିଥିବାବେଳେ ଶ୍ରୀଲଙ୍କା ମଧ୍ୟ ସମାନ ସ୍କୋର କରିଥିଲା। ଫଳରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ଭାରତର ଅର୍ଷଦୀପ ସିଂ 2 ରନ୍ରେ 2 ୱିକେଟ୍ ନେଇଥିଲେ। ଭାରତ ଗୋଟିଏ ବଲ୍ରେ 3 ରନ୍ ହାସଲ କରି ବିଜୟ ଲାଭ କରିଥିଲା। ଆସନ୍ତାକାଲି ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି 60,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଆହ୍ଲାବାଦ ହାଇକୋର୍ଟରେ 24 ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି। ନୂତନ ପିଢ଼ିର ଜିଏସ୍ଟି ଲାଗୁ ହେବା ପରେ ପର୍ଯ୍ୟଟନ ଏବଂ ସାଧାରଣ ଗମନାଗମନ ବ୍ୟବସ୍ଥାକୁ ମିଳିଛି ଗୁରୁତ୍ୱ। ଆସନ୍ତା ମାସ 1ରୁ ଲାଗୁ ହେବ ସ୍ପିଡ୍ ଡାକସେବା କ୍ଷେତ୍ରରେ ପରିବର୍ତ୍ତିତ ଦର। ଏବଂ ଏସିଆକପ୍ T20 କ୍ରିକେଟ୍ ପ୍ରତିଯୋଗିତାର ସୁପର 4 ପର୍ଯ୍ୟାୟରେ ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।